ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ସେବାତୀର୍ଥରେ ଅନୁଷ୍ଠିତ ହେଲା ପ୍ରଥମ କ୍ୟାବିନେଟ୍ ବୈଠକ। ସେବାତୀର୍ଥକୁ ନାଗରିକ କୈନ୍ଦ୍ରିକ ତଥା ଉତ୍ତରଦାୟୀ ସୁଶାସନର ବିଶ୍ୱସ୍ତରୀୟ ପ୍ରତୀକ ରୂପେ ଗଢ଼ି ତୋଳିବା ଦିଗରେ ସରକାର ପ୍ରତିଶ୍ରୁତିବଦ୍ଧ କହିଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ। ଜୀବନ ବଞ୍ଚାଇବା ସହିତ ଏକ ସୁସ୍ଥ ଭାରତ ଗଠନ ସମ୍ପର୍କିତ ଜାତୀୟ ସ୍ତରୀୟ ଅଭିଯାନର ଆଜି ମହାରାଷ୍ଟ୍ରରେ ଶୁଭାରମ୍ଭ କଲେ ରାଷ୍ଟ୍ରପତି। ଇସ୍ରାଏଲ୍କୁ ଆସନ୍ତାକାଲିଠାରୁ ଦୁଇଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଏବଂ ଟି20 କ୍ରିକେଟ୍ ବିଶ୍ୱକପ୍ର ଆଜିକାର ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ପାକିସ୍ତାନର ନିଷ୍ପତ୍ତି। ସେବାତୀର୍ଥକୁ ନାଗରିକ କୈନ୍ଦ୍ରିକ ତଥା ଉତ୍ତରଦାୟୀ ସୁଶାସନର ପ୍ରତୀକ ରୂପେ ଏକ ବିଶ୍ୱସ୍ତରୀୟ ଉଦାହରଣ ଭାବେ ଗଢ଼ି ତୋଳିବା ଦିଗରେ କେନ୍ଦ୍ର କ୍ୟାବିନେଟ୍ ଆଜି ପ୍ରତିଶ୍ରତିବଦ୍ଧତା ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସେବାତୀର୍ଥକୁ ସ୍ଥାନାନ୍ତରିତ ହେବା ପରେ ଆଜି ସେଠାରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକର ନିଷ୍ପତ୍ତି ସମ୍ପର୍କରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, 2047 ସୁଦ୍ଧା ଭାରତକୁ ଏକ ସମୃଦ୍ଧ ସକ୍ଷମ ତଥା ଆତ୍ମନିର୍ଭର ଦେଶ ଭାବେ ଗଢ଼ି ତୋଳିବା ଦିଗରେ ଜାତୀୟ ଆକାଂକ୍ଷାର ଏକ ସଶକ୍ତ କେନ୍ଦ୍ର ଭାବେ ସେବାତୀର୍ଥ କାର୍ଯ୍ୟ କରିବ। ସେଠାରେ ନିଆଯାଉଥିବା ପ୍ରତିଟି ନିଷ୍ପତ୍ତି 140 କୋଟି ଭାରତୀୟଙ୍କ ସେବା ପ୍ରତି ସମର୍ପିତ ଏବଂ ପ୍ରତିଟି ନିଷ୍ପତ୍ତି ନାଗରିକତ୍ୱ ଭବ ଚିନ୍ତାଧାରାରେ ପ୍ରେରିତ ହେବା ସହିତ ଦେଶ ନିର୍ମାଣ ଦିଗରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି। ସେବାତୀର୍ଥର ନୂତନ ଶକ୍ତି ଏବଂ ରିଫର୍ମ ଏକ୍ସପ୍ରେସ୍ର ତ୍ୱରିତ ବେଗ ମାଧ୍ୟମରେ ଆଗାମୀ ଦିନରେ ଭାରତ ବିଶ୍ୱର ତୃତୀୟ ବୃହତ୍ ଅର୍ଥବ୍ୟବସ୍ଥା ରୂପେ ନିଜକୁ ପ୍ରତିପାଦିତ କରିପାରିବ ବୋଲି କ୍ୟାବିନେଟ୍ ଆଶା ପ୍ରକାଶ କରିଥିବା ଶ୍ରୀ ବୈଷ୍ଣବ କହିଛନ୍ତି।
हमारे लिए संवैधानिक मूल्य उस नैतिक प्रतिबद्धता की अभिव्यक्ति है जो शासन को नागरिक की गरिमा समानता और न्याय से जोड़ती है। सेवा तीर्थ की कार्य संस्कृति इसी आत्मा से संचालित होगी जहां हर नीति संविधान की मूल भावना के अनुरूप होगी और हर निर्णय देशवासियों की आकांक्षाओं के प्रति उत्तरदायी होगा। केंद्रीय मंत्रिमंडल यह संकल्प दोहराता है कि इस परिसर में लिया गया प्रत्येक निर्णय ନାଗରିକ ଦେବ ଭବ କି ଭାବନା ସେ ପ୍ରେରିତ ହେବ।
ଶ୍ରୀ ବୈଷ୍ଣବ କହିଛନ୍ତି, ଆଜି କେନ୍ଦ୍ର କ୍ୟାବିନେଟ୍ରେ କେରଳର ନାମ କେରଳମ୍ କରିବା ସମ୍ପର୍କିତ ଏକ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ସେ କହିଛନ୍ତି, ଏ ସମ୍ପର୍କିତ ବିଲ୍କୁ ରାଷ୍ଟ୍ରପତି କେରଳ ବିଧାନସଭାକୁ ପଠାଇବେ। ରାଜ୍ୟ ବିଧାନସଭାର ଏ ସମ୍ପର୍କିତ ମତାମତ ପାଇବା ପରେ କେନ୍ଦ୍ର ସରକାର ଏ ଦିଗରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ। ରାଜ୍ୟ ବିଧାନସଭାରେ 2024 ଜୁନ୍ 24 ତାରିଖରେ କେରଳର ନାମ ପରିବର୍ତ୍ତିତ ସମ୍ପର୍କିତ ଏକ ସଂକଳ୍ପ ପାରିତ ହୋଇଥିଲା ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
ଜବ ସେ ଭାଷା କେ ଆଧାର ପର ରାଜ୍ୟ କେ ଡିଲିମିଟେସନ ହୁଏ ତବ ସେ ଏକ ବଡି ଡିମାଣ୍ଡ ଥି କି କେରଳା କା ନାମ କେରଳମ୍ ହୋନା ଚାହିଏ। ଆଜ ଇସ୍ ଫୈସଲେ କେ ବାଦ ମେ ମାନ୍ୟ ରାଷ୍ଟ୍ରପତି ଜୀ କେରଳା ଅଲ୍ଟରେସନ ଅଫ ନେମ ବିଲ୍ 2026 ରାଜ୍ୟ କି ବିଧାନସଭା କେ ପାସ୍ ଭେଜେଙ୍ଗେ ଔର ଉନକେ ନିର୍ଣ୍ଣୟ କେ ଆନେ କେ ବାଦ ମେ ଭାରତ ସରକାର ଇସମେ ଅଗଲା ଷ୍ଟେପ ଲେ।
ଶ୍ରୀ ବୈଷ୍ଣବ କହିଛନ୍ତି, ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ଆଜି ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ବିହାର ଓ ଝାଡ଼ଖଣ୍ଡର 8ଟି ଜିଲ୍ଲାକୁ ସଂଯୋଗ କରୁଥିବା 3ଟି ମଲ୍ଟି ଟ୍ରାକିଂ ରେଳ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରିଛନ୍ତି। 2030-31 ଆର୍ଥିକ ବର୍ଷ ସୁଦ୍ଧା ଶେଷ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ଲାଗି 9,072 କୋଟି ଟଙ୍କା ବ୍ୟୟଟକଳ କରାଯାଇଛି। ସେଗୁଡ଼ିକ ମଧ୍ୟରେ ଗୋନ୍ଦିଆ ଜବଲପୁର ରେଳ ଲାଇନ୍ର ଦୋହରୀକରଣ, ବିହାରର ପୁନାରାକ ଏବଂ କ୍ୟୁଲ୍ ମଧ୍ୟରେ ତୃତୀୟ ଓ ଚତୁର୍ଥ ଲାଇନ୍ ସଂଯୋଗୀକରଣ ଏବଂ ଝାଡ଼ଖଣ୍ଡର ଗାମ୍ହାରିଆ ଓ ଚାନ୍ଦିଲ ମଧ୍ୟରେ ତୃତୀୟ ଓ ଚତୁର୍ଥ ଲାଇନ୍ ନିର୍ମାଣ ଅନ୍ତର୍ଭୁକ୍ତ। ଏହାଦ୍ୱାରା ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କ ଆଉ 307 କିଲୋମିଟର ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, କେନ୍ଦ୍ର କ୍ୟାବିନେଟ୍ ଆଜି ଶ୍ରୀନଗର ଆନ୍ତର୍ଜାତିକ ବିମାନ ବନ୍ଦରଠାରେ ଏକ ସିଭିଲ୍ ଏନ୍କ୍ଲେଭ୍ର ବିକାଶ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। 1,677 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ପ୍ରସ୍ତାବିତ ପ୍ରକଳ୍ପ ଦ୍ୱାରା କାଶ୍ମୀର ଉପତ୍ୟକାକୁ ସଂଯୋଗୀକରଣ ଏବଂ ବେସାମରିକ ବିମାନ ଚଳାଚଳ ଭିତ୍ତିଭୂମିକୁ ଅଧିକ ସଶକ୍ତ କରାଯାଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।
धारा 370 के हटने के बाद कश्मीर में एक नई ऊर्जा आई है। देश दुनिया से सभी लोग कश्मीर जाना चाहते हैं, वैली जाना चाहते हैं और वहाँ के प्राकृतिक सौंदर्य, वहाँ के इंफ्रास्ट्रक्चर डेवलपमेंट, इंडस्ट्रियल डेवलपमेंट, सोशल डेवलपमेंट सब में लोग कंट्रीब्यूट कर रहे हैं। तो एयर का ये टर्मिनल नया बनेगा,
काफी बड़ा टर्मिनल बनेगा और इसमें 6 नए एरो ब्रिजेस बनेंगे और अगले 4 साल में कंप्लीट होगा।
श्री वैष्णव कहते गुजरात में वर्तमान उत्तर दक्षिण कॉरिडोर को गिफ्ट सिटी रु मेट्रो रेल निगम लिमिटेड शाहपुर पर्यंत संप्रसारण करिबा अन्य एक प्रस्ताव मध्य आज कैबिनेट रे अनुमोदित होइछि। 3.33 किलोमीटर दैर्घ्य विशिष्ट यह संप्रसारित पथरे तीनोटि स्टेशन स्थापन करा जिबो। प्राय 4 वर्ष मध्यरे शेष होबाक थिबा एही प्रकल्प लागि 1067 कोटी रु ऊर्ध टंका खर्च करा जिबो बोली से कहिछन्ति। श्री वैष्णव कहते आज केन्द्र कैबिनेट 2026-27 विपणन ऋतु लागि कंचा झोटर सर्वनिम्न सहायक मूल्य निर्धारण करिछन्ति। एही ऋतु लागि TD3 ग्रेडर कंचा झोटर क्विंटाल पिछा मूल्य 5925 टंका धार्य करा जायछि। 2025-26 ऋतु ठारु एही ऋतु लागि सर्वनिम्न सहायक मूल्य क्विंटाल पिछा 275 टंका वृद्धि करा जायछि बोली श्री वैष्णव कहिछन्ति। आपण माने संवाद सुनुछन्ति आकाशवाणी रो। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମହାରାଷ୍ଟ୍ରରେ ଜୀବନ ବଞ୍ଚାଇବା ସହିତ ଏକ ସୁସ୍ଥ ଭାରତ ଗଠନ ସମ୍ପର୍କିତ ଜାତୀୟ ସ୍ତରୀୟ ଅଭିଯାନର ଶୁଭାରମ୍ଭ କରିଛନ୍ତି। ସ୍ଥାନୀୟ ଲୋକଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଯୋଗଦେଇ ରାଷ୍ଟ୍ରପତି ଏହାର ଶୁଭାରମ୍ଭ କରି କହିଛନ୍ତି, ଦେଶବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହିତ ଏକ ସୁସ୍ଥ ଭାରତ ଗଠନ ଲାଗି ସରକାର ଦେଶବ୍ୟାପୀ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନାରେ 12 କୋଟି ପରିବାର ଉପକୃତ ହୋଇଛନ୍ତି। ଜନସାଧାରଣଙ୍କୁ ନିଜ ସହର ବା ଗ୍ରାମ ନିକଟରେ ସ୍ୱାସ୍ଥ୍ୟସେବା ସହଜରେ ଉପଲବ୍ଧ କରାଇବା ଲାଗି ସରକାର ଏହି ଯୋଜନା ଅଧୀନରେ 1,80,000 ଆୟୁଷ୍ମାନ ମନ୍ଦିର ପ୍ରତିଷ୍ଠା କରିଛନ୍ତି ବୋଲି ରାଷ୍ଟ୍ରପତି ମୁର୍ମୁ ମତବ୍ୟକ୍ତ କରିଛନ୍ତି।
ଦେଶଭର ମେ 1,80,000 ସେ ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ୱାସ୍ଥ୍ୟ ସେବା ପ୍ରଦାନ କରି ରହେ ହେଁ। विश्व की सबसे बड़ी स्वास्थ्य बीमा योजना आयुष्मान भारत योजना के अंतर्गत करीब 12 करोड़ परिवारों को अस्पताल में भर्ती होने पर प्रति परिवार प्रति वर्ष 5,00,000 रुपए का स्वास्थ्य उपलब्ध है।
आसंताकाल राष्ट्रपति बुल्धाना जिलार सेगांव ठारे आयुष मंत्रालय पक्षर आयोजित जातीय आरोग्य मेला 2026 रो उद्घाटन करिवे। ପରେ ସେ ନାଗପୁରଠାରେ ପ୍ରଜାପିତା ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଦୁଇଦିନିଆ ମହାରାଷ୍ଟ୍ର ଗସ୍ତରେ ଯାଇ ଆଜି ଅପରାହ୍ନରେ ରାଷ୍ଟ୍ରପତି ମୁମ୍ବାଇରେ ପହଞ୍ଚିବା ପରେ ବିମାନ ବନ୍ଦରଠାରେ ତାଙ୍କୁ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱାଗତ କରିଥିଲେ। ରାଷ୍ଟ୍ରପତି ଆଜିଠାରୁ ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ରାଜସ୍ଥାନକୁ 4-ଦିନିଆ ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ 2-ଦିନିଆ ଇସ୍ରାଏଲ୍ ଗସ୍ତରେ ଯିବେ। ଏହା ହେବ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଦ୍ୱିତୀୟ ଇସ୍ରାଏଲ୍ ଗସ୍ତ। ଏହି ଅବସରରେ ସେ ତାଙ୍କର ଇସ୍ରାଏଲ୍ ପ୍ରତିପକ୍ଷ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହିତ ଆପୋଷ ସ୍ୱାର୍ଥଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗରେ ଆଲୋଚନା କରିବେ। ଉଭୟ ନେତା ଭାରତ ଇସ୍ରାଏଲ୍ ରଣନୈତିକ ଭାଗିଦାରୀର ଉଲ୍ଲେଖନୀୟ ପ୍ରଗତିର ସମୀକ୍ଷା କରିବା ସହିତ ବିଜ୍ଞାନ ଓ କାରିଗରୀ କୌଶଳ, ନବସୃଜନତା, ପ୍ରତିରକ୍ଷା, ନିରାପତ୍ତା, କୃଷି, ଜଳ ପରିଚାଳନା, ବାଣିଜ୍ୟ, ଅର୍ଥନୀତି ଏବଂ ଜନସମ୍ପର୍କ ସମେତ ବିଭିନ୍ନ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଆଲୋଚନା କରିବେ। ଏତଦ୍ବ୍ୟତୀତ ଶ୍ରୀ ମୋଦି ଇସ୍ରାଏଲ୍ର ରାଷ୍ଟ୍ରପତି ଆଇଜାକ୍ ହେର୍ଜକ୍ଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଦ୍ୱାରା ଭାରତ ଇସ୍ରାଏଲ୍ ମଧ୍ୟରେ ଥିବା ବହୁଦିନର ରଣନୈତିକ ଭାଗିଦାରୀ ଅଧିକ ସଶକ୍ତ ହେବା ସହିତ ଏହି ଦୁଇ ଗଣତାନ୍ତ୍ରିକ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ସୁଦୃଢ଼ ହୋଇପାରିବ। ହାଇଦ୍ରାବାଦଠାରେ ଆଜି 4 ଜଣ ମାଓନେତା ତେଲଙ୍ଗାନାର ପୁଲିସ୍ ମହାନିର୍ଦ୍ଦେଶକ ବି ଶିବଧର ରେଡ୍ଡିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କର ଆତ୍ମସମର୍ପଣ ଦ୍ୱାରା ସ୍ଥାନୀୟ ଅଞ୍ଚଳର ମାଓବାଦୀ ଦଳକୁ ଏକ ଶକ୍ତ ଧକ୍କା ଲାଗିଛି ବୋଲି ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍ତି। ସେ କହିଛନ୍ତି, ରାଜ୍ୟରେ ସକ୍ରିୟ ଥିବା 591 ଜଣ ମାଓବାଦୀଙ୍କ ମଧ୍ୟରୁ 11 ଜଣଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଆତ୍ମସମର୍ପଣ କରିସାରିଛନ୍ତି। ଆଜି ଆତ୍ମସମର୍ପଣ କରିଥିବା ପ୍ରତି ମାଓନେତାଙ୍କୁ ଶ୍ରୀ ରେଡ୍ଡି 25,00,000 ଚେକ୍ ପ୍ରଦାନ କରିଛନ୍ତି। ଆଇସିସି ପୁରୁଷ T20 କ୍ରିକେଟ୍ ବିଶ୍ୱକପ୍ର ଆଜିକାର ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ଶ୍ରୀଲଙ୍କାର ପ୍ୟାଲେକଲେ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ସୁପର 8 ଗ୍ରୁପ୍ 2ର ଆଜିକାର ଏହି ମ୍ୟାଚ୍ ସନ୍ଧ୍ୟା 7:00 ଆରମ୍ଭ ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ସେବାତୀର୍ଥରେ ଅନୁଷ୍ଠିତ ହେଲା ପ୍ରଥମ କ୍ୟାବିନେଟ୍ ବୈଠକ। ଜୀବନ ବଞ୍ଚାଇବା ସହିତ ଏକ ସୁସ୍ଥ ଭାରତ ଗଠନ ସମ୍ପର୍କିତ ଜାତୀୟ ସ୍ତରୀୟ ଅଭିଯାନର ଆଜି ମହାରାଷ୍ଟ୍ରରେ ଶୁଭାରମ୍ଭ କଲେ ରାଷ୍ଟ୍ରପତି। ଇସ୍ରାଏଲ୍କୁ ଆସନ୍ତାକାଲିଠାରୁ 2-ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଏବଂ T20 କ୍ରିକେଟ୍ ବିଶ୍ୱକପ୍ର ଆଜିକାର ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ପାକିସ୍ତାନର ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।